श्री कृष्ण चैतन्य प्रभो नित्यानंद श्री अद्वैत गदाधर शिवासादि श्री गौर भक्त वृंद हरे कृष्ण 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 हरे 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 राम 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 हरे हरे। आज पवित्र राधाष्टमी तिथि আমার এই যে গোপালাঙ্গর ধাম গদাইগিরি এক স্বতন্ত্র উৎসব, যেদিনে গুরুদেবঙ্কর স্মৃতি আসে। গুরুদেব যদিও কৃষ্ণ বলরাম মন্দিরে সব উৎসব পালন করতে, কিন্তু রাধাষ্টমী এটি আসে। এই রাধাঙ্কর পদাঙ্কিত স্থান, কারণ কৃষ্ণকে কিভাবে সুখ দেওয়া পড়ে তা রাধা জানেন। আমি ওড়িয়া মানে আমি গোটে রসিক, ব্রজজন রসিক নুহতি, ব্রজজন গোটে ভাব রসিক। আমি ওড়িয়া মানে কারণ আমি হচ্ছে মহাপ্রভুঙ্ পাখু নিয়ে আসছি। মহাপ্রভু যদি রাধা, কেউ রাধা সে সবুবেলে দেখবে আম ভজনের গোটিয়ে রাধা লাগুছেন, বৃষভান নুহতি, কীর্তিরা। যেমনি ব্রজেন্দ্র নন্দ আমি কৃষ্ণ আমার আরাধ্য, মথুরেশ নুহতি, দ্বারকেশ নুহতি, সেই কৃষ্ণ যদি ব্রজ ভাবে টিকে ব্যাঘাত হচ্ছে। রাধাঙ্কর সেগুলো তিনটি স্বরূপ আছে, তিনি রূপা রাধা। জীবগোস্বামী উত্তর চম্পুরে, গোপালচম্পুর উত্তর চম্পুরে সে রচনা করেন রাধা তিনি, তিনি রাধা। আমার এই ভাবটা আমার রসিক, আমার রসর ব্যাঘাত হবনি। কৃষ্ণকে সুখ দেওয়াটা রাধা জানান্তি, কিন্তু কেউ রাধা জানান্তি, সেই রাধা ব্রত যে ছাড়ি নাকি, যে রাধা যে রাধা ব্রত ছাড়ি সে রাধা আমার গড়িয়া মান ভাবের টিকে ব্যাঘাত সৃষ্টি করবে। কামা রাধা বামা রাধা আমার কীর্তি রাধা বিশ্বভান রমণী শিরূপ কামা রাধা আসছে। সে রাধাঙ্কর কি ভাব, কারণ সে ব্রত ত্যাগ করি যাই কামা রাধা বামা রাধা শর ছাড়ি দিয়েছেন ব্রত কৃষ্ণ বিরহে, কিন্তু বৃষভার নন্দিনী সে ব্রত ছাড়ি না। আমি কামা রাধার উপাস করুন্তি, বামা রাধার উপাস করুন্তি, আমি বৃষভার নন্দিনী, সেখানে সবাই বৃষভার নন্দিনী লাগছেন। বৃষভান দধি নবশশী লেখে রূপক স্বামী লিখে ললিতা সখী গুণ লমিত বিষা, নিজের সুখ পাই কিঞ্চিত কিঞ্চিত বাসনা থাকে, যেটি নিজ সুখর কিঞ্চিত বাসনা আছে সেটি রাধাঙ্কর গন্ধ নাই। রাধা শব্দ যেতবে চৈতন্য চক্রবর্তী ব্যাখ্যা কলে রাধা শব্দ তাহি কলে কবিরাজ গোস্বামী, রাধা শব্দর অর্থ যে কেবল কৃষ্ণকে জানান্তি। গোবিন্দানন্দিনী রাধা গোবিন্দ সোহিনী, গোবিন্দানন্দিনী রাধা গোবিন্দ মোহিনী, গোবিন্দ সর্বশ্রেষ্ঠ নিজ জন্য, যেমন রাধা প্রিয় সখী, যেমন মঞ্জরী, যেমন তাঙ্কর যথেশ্বরী যথে রয়েছেন, ସେମାନେ ନିଜ ସୁଖ କ'ଣ ଜାଣନ୍ତି? ଆମେ ନିଜ ସୁଖ ଜାଣିଛେ, ଆମେ କ'ଣ ରାଧା ପାଖକୁ ଯାଇପାରିବା? ରାଧାରାଣୀ କାହାକୁ ବି ଯୁଦ୍ଧ ଭିତରେ ରଖନ୍ତିନି, ଯିଏ କିଞ୍ଚିତ ଅଧିକା ମାନବୀ କରିଦେବେ ତାକୁ କହିଲେ ନାଇଁ ନାଇଁ, ସେ ନାରୀ ଝିଅ କିଏ ନେ, ସେ ନାରୀ ମରିଯିବା ଦରକାର, ସେ ଗୋପୀ ମରିଯିବା ଦରକାର ଯିଏ ଅଧିକା ମାନ କରୁଛି, କୃଷ୍ଣ ଦୁଃଖ ଦେଉଛି। କେବଳ କୃଷ୍ଣ ସୁଖ, ନିଜ ସୁଖ ଲାଗି କିଛି ନାହିଁ କରିବା, ଭକ୍ତି ବିନୋଦ କଲେ ତବ ସୁଖ। ଆମ ଜୀବନରେ କ'ଣ ଭକ୍ତି ଆମେ ଜାଣିଛୁ? ସବୁଥିରେ ନିଜର ସୁଖ କିଛି ଅଛି, ଆମର କିଛି ଦରକାର କିଛି ଗୋଟେ ଅଛି, ଆମର ନିଜର କିଛି ଅଛି, ଭକ୍ତି ମାନ ନିଜର କିଛି ଅଛି, କିନ୍ତୁ ରାଧାଙ୍କର ନିଜର କିଛି ନାହିଁ। ସେ କାମା ରାଧା ନୁହନ୍ତି, ବାମା ରାଧା ନୁହନ୍ତି, ସେ କୀର୍ତ୍ତି ରାଧା ବିଶ୍ୱଭାର ନୁହନ୍ତି, ସେ ରାଧା ଜୀବ ଗୋସ୍ୱାମୀଙ୍କର ସିଏ ହେଉଛନ୍ତି ଆମର ଆରାଧ୍ୟ। କାମା ରାଧା କିଏ, ଆଉ ବାମା ରାଧା କିଏ? ତାଙ୍କ ସ୍ୱରୂପ ମମା ଜୀବନେ ମଥୁରା ଗତିତା ବାମା ରାଧା ଯା ବିରହା ପ୍ରଭୁ, ମୋ ସ୍ୱାମୀ ମୋ କାନ୍ତ କୃଷ୍ଣ ମଥୁରା ପଳେଇଛନ୍ତି, ଏ ବିରହରେ ବାମା ରାଧା ଯମୁନାରେ ଝାସ ଦେବେ। ବାମା ରାଧା ସୁଖ ରହିଲା, କୃଷ୍ଣ ନାହାନ୍ତି ବୋଲି, ଆରେ କୃଷ୍ଣଙ୍କୁ ରାଧା ଦରକାର, କୃଷ୍ଣ କିଛି ଜାଣନ୍ତିନି ରାଧାଙ୍କ ବିନା, ରାଧା କିଛି ଜାଣନ୍ତିନି କୃଷ୍ଣଙ୍କ ବିନା, ତ ରାଧା କିନ୍ତୁ ସବୁ ଛାଡ଼ିବେ କୃଷ୍ଣଙ୍କ ବିନା। ଏଠି ସୁଖ ବ୍ୟାଘାତର ଆମକୁ କୃଷ୍ଣମାନେ ଧରିଲେ ନାଇଁ, ବାମା ରାଧା ଯମୁନାରେ ସ୍ୱର ଛାଡ଼ିଦେଲେ, ଯମୁନା ଦେବୀ ତ ଚିନ୍ମୟସ୍ୱରେ ଯମୁନା ଦେବୀ ତାଙ୍କୁ ଧରିଲେ, ଧରି ସୂର୍ଯ୍ୟଙ୍କୁ ଦେବେ, ରାଧା ସୂର୍ଯ୍ୟମଣ୍ଡଳରେ ରହିଲେ, ସେଟା ଦ୍ୱାରକା, ଦ୍ୱାରକାଲେ ହବ ନା, ଦ୍ୱାରକାରେ ସତ୍ରଜିତ ସେ ସୂର୍ଯ୍ୟଙ୍କର ଭକ୍ତ ଥିଲେ, ସେଠୁ ସୂର୍ଯ୍ୟଙ୍କୁ ଉପାସନା କରୁଛନ୍ତି, ସୂର୍ଯ୍ୟଦେବ ପ୍ରସନ୍ନ ହେଇକି ତାଙ୍କୁ କନ୍ୟା ଦେଲେ, ସେ କିଏ? ଏ ବାମା ରାଧା, ଇଏ ବାମା ରାଧା ସତ୍ରଜିତଙ୍କର କନ୍ୟା ହେଇକି ଆସିଲେ ସତ୍ୟଭାବ। ରାଧା ଯେତେବେଳେ ବିରହରେ କୃଷ୍ଣ ସତ୍ୟଭାମକୁ ଚାହାନ୍ତି, ରାଧାଙ୍କର ସ୍ୱରୂପ ଆସିଲେ ସେ ବାମା ରାଧା ବା ଶ୍ରୀମନ୍ତଙ୍କ ମଣି ଯେଉଁ ସେଟା କାହାର? ରାଧାଙ୍କର ମଣି, ରାଧାରାଣୀ ଶ୍ରୀମନ୍ତଙ୍କର ଧାରଣ କରନ୍ତି, ସେଥିପାଇଁ ତା ନାଁ ଶ୍ରୀମନ୍ତଙ୍କ ମଣି। ଶଙ୍ଖଚୂଡ଼ାକୁ ପଥ କଲା ପରେ କୃଷ୍ଣ ଯେଉଁ ମଣିଟିକୁ ଦେଇଥିଲେ ତା ଆସିଥିଲା ରାଧାଙ୍କ ପାଖକୁ, ରାଧାରାଣୀ ତ ଶରତ୍ୟାଗ କରିଥିଲେ ଯମୁନାରେ, ସେଠି ସୂର୍ଯ୍ୟମଣ୍ଡଳରେ ଥିଲେ, ସୂର୍ଯ୍ୟଦେବ ରାଧାଙ୍କୁ ଦେଇଥିଲେ ସତ୍ରଜିତକୁ, ସେ ମଣିଟା ସତ୍ରଜିତ ପାଇଥିଲେ, ସେ ବାମା ରାଧା। ଏଠି ସୁଖରେ ଟିକେ ବ୍ୟାଘାତ ହେଲା, ନିଜ ସୁଖ ପାଇଁ ଆଜି ସର୍ବ ଛାଡ଼ିଦେଲେ, ଏ ରାଧାଙ୍କର ତିନି ସ୍ୱରୂପକୁ, ଯେମିତି ବ୍ରଜେନ୍ଦ୍ରନନ୍ଦନ କୃଷ୍ଣ, ମଥୁରେଶ କୃଷ୍ଣ, ଦ୍ୱାରକେଶ କୃଷ୍ଣ, ମଥୁରେଶ ଦ୍ୱାରକେଶ ରାଧାଙ୍କର ଚିନ୍ତା କଲେନି, ମଥୁରେଶ ଦେବକୀ ବସୁଦେବ କଥା ଚିନ୍ତା କରି ଆଜି ରାଧାଙ୍କୁ ଛାଡ଼ି ଚାଲିଲେ। ଆମର ଏଠି ବ୍ୟାଘାତ ହେଲା, ଗୋଟିଏ ମାନଙ୍କର ଭାବ ଆମେ ବ୍ରଜେନ୍ଦ୍ରନନ୍ଦନ ଆମର ଦରକାର, ବ୍ରଜେନ୍ଦ୍ରନନ୍ଦନ ବିନା ଫାଟେ ଆମର ସୁଖର ବ୍ୟାଘାତ। ଆମେ ରସିକ, ରଥଯାତ୍ରାରେ ଜଗନ୍ନାଥକୁ ବସେଇକି ନେଇଯାଉଛି, କିନ୍ତୁ ଆମର ଭାବ ତା ନାହିଁ, ଆମେ ବୃନ୍ଦାବନକୁ ନେଉଛୁ, ଆମେ ପ୍ରବଚନ ଲୋକ ବୁଝିପାରିବେନି, ଗୋଟିଏ ମାନଙ୍କର ପ୍ରବଚନ ଲୋକ ବୁଝନ୍ତି, ଗୋଟିଏ ମାନଙ୍କର ପ୍ରବଚନ ମଣିଷ ପାଇଁ ନୁହେଁ, ଏ ପ୍ରବଚନ ରସିକମାନଙ୍କ ପାଇଁ, ସାଧାରଣ ଭକ୍ତମାନଙ୍କ ପାଇଁ ନୁହେଁ, ମଣିଷ କ'ଣ ବୁଝିବ, ଜ୍ଞାନୀ କ'ଣ ବୁଝିବ, କର୍ମୀ କ'ଣ ବୁଝିବ, ତାକୁ ଆମ ଭଳି ଭକ୍ତ ବୁଝିପାରିବେ। ଜଗନ୍ନାଥଙ୍କ ରଥ କ'ଣ ଯାଉଛି, ସ୍କନ୍ଦପୁର ରଥର ମହିମା ଅଛି, କିନ୍ତୁ ଆମର ହବ କ'ଣ, ଆମେ ବୃନ୍ଦାବନକୁ ନେଇଯାଉଛୁ। ଇଏ କାମା ରାଧା, ଇଏ ହେଲେ ମାମା ରାଧା, କିଏ ସତ୍ୟଭାମ ସ୍ୱରୂପ ଗଲେ ସର ଛାଡ଼ିଦେଲେ। କାମା ରାଧା କିଏ? କୁରୁକ୍ଷେତ୍ରକୁ ପଳେଇଥିଲେ, କୁରୁକ୍ଷେତ୍ରକୁ ପଳେଇଗଲେ, ମୋ କାନ୍ତା କୁରୁକ୍ଷେତ୍ରରେ ଅଛନ୍ତି, ସେଠି ଯଜ୍ଞ କରୁଛନ୍ତି, କି ପରାଗ ହେଇଛି ସେଟା, ସୂର୍ଯ୍ୟପରାଗ ସୂର୍ଯ୍ୟପରାଗରେ ଆସିଛନ୍ତି ସମସ୍ତେ, କୃଷ୍ଣ ଦ୍ୱାରକରେ ଆସିଛନ୍ତି, ବ୍ରଜବାସୀମାନେ ଖବର ପାଇଛନ୍ତି, ବ୍ରଜବାସୀମାନଙ୍କ ସାଙ୍ଗରେ କୃଷ୍ଣ ଯାଇଛନ୍ତି, ସେଠି ଦେଖି ଦର୍ଶନ କଲେ, ପ୍ରମାଣ ଅଛି। କାମାରାଧା ଚ ମଥୁରା ବିରହୀନ ନିପତିତା କୁରୁକ୍ଷେତ୍ରମ ଗତା ତୀର୍ଥମ ୟାତା ପରମ ଲାଲସ। ଆରେ ବ୍ରଜଭୂମିକୁ ଛାଡ଼ିକି ତୁମେ ଚାଲିଗଲ, ଆମ ଭାବ ବ୍ୟାଘାତ, ଆମେ ତା ରସିକ, ଆମର କ'ଣ ସେବା ପୂଜା ଏସବୁ ଯେଉଁ ସେବା କହୁଛି, ଆମେ କ'ଣ କର୍ମକାଣ୍ଡ ନା, କ'ଣ ଏ କର୍ମକାଣ୍ଡ ବସେଇ ଦେଉଛନ୍ତି? କର୍ମକାଣ୍ଡ ନାହିଁ, ଆମର କୌଣସି ରାଧାଙ୍କର ଭାବ, କୃଷ୍ଣଙ୍କର ଭାବ, ଗୁରୁବରଙ୍କ ଭାବରେ ବ୍ୟାଘାତ ହେବନି, ଆମର କୀର୍ତ୍ତନର ଶୈଳୀ, ଆମର ନୃତ୍ୟର ଶୈଳୀ ସବୁ ଗୋପୀ ଭାବ ଭାବରେ ଲେଖିଲେ, ଭକ୍ତିମାନ ଠାକୁର ଲେଖିଲେ, ମୃଦଙ୍ଗ ବାଦ୍ୟ ସୁମିତ ମନ ଅବସର ସଦା ଯାଚେ ଗୌରବିହିତ কীর্তন শুনি আনন্দ হৃদয় নাচে। গোপীমানে কৃষ্ণ বিরহের এটা গৌরবিত এই প্রাণপাটা হংকার, কৃষ্ণ তো সুখ হবে, মু খাইবি মু রহিবি মু বঞ্চিবি মোর দরকার মু মোর শব্দ যেটি সে কৃষ্ণ নাহি, যেটি মু মোর আছে সেটি রাধাঙ্ক কৃপা না। রাধা যদি মু মোর চিন্তা করতে যমুনার জল লা গোবর্ধন পর্বত লা গোবর্ধন পর্বত করে জায়গা সে যমুনার প্রবেশ করে গেলে বলে সে রাধাঙ্ক আমি সে রাধাঙ্কর অবদান ভালো পাবো। গোস্বামী জীবন গোস্বামী কহিল না যে মামা রাধা কুরুক্ষেত্র হয়ে গেলে কাহি যমুনা কামারাধা চ মথুরা বিরহী মথুরা বিরহীণ দীপতিলা ও কান্ত মথুরা পড়েছেন্তি। এটা কাকি আমার কোণ না গোবিন্দ নন্দিনী রাধা গোবিন্দ সর্বস্ব, তার বাহার ভিতরে সবুলে গোবিন্দ দেখুছেন সে কোড় ক্রোধ ছাড়ি কাহি যে কুরুক্ষেত্র উপরে থেলে কুরুক্ষেত্রে যাই কোণ কলে কৃষ্ণ সাঙ্গে একান্তরে মিশিয়া পাই চাইবে। কৃষ্ণ জাগিলে আরে রাধা আসছন্তি সখী মানুষ সহ পিতামাতা আসছন্তি এতে লোক অছন্তি কৃষ্ণ বিভূতি শক্তি কেমন যে প্রমাণ আছন্তি যে গোস্বামী লিখলে চক্রপাদ লিখলে দশম স্কন্ধ দশম স্কন্ধ 82 অধ্যায় 40 শ্লোক ভগবান তপথা ভূতা বিবাদতাম প্রসঙ্গত আশ্লেষ্য রামায়ণ পৃষ্ঠা প্রহসন্নিদম অব্রবীত। ভগবান কুরুক্ষেত্রের বিপত্তি সৃষ্টি করে কম করবে এটা কামা রাধা মো সঙ্গে টিকে একান্ত বিষয় পাই আসছে ব্রজ ভাব ব্যাঘাত হেলা অঙ্কুশ মানে উঠেলে নাই নাই কৃষ্ণ সুখটা কর ই রাধাঙ্কর টিকে নিজ সুখ রহিলা ব্রজ ছাড়ি গেলে কুরুক্ষেত্রকু গেলে একান্ত টিকে বেশি চক্রপাত সেটি কহিলে ভগবান শব্দ লাগিলা সেটি কাহিঁকি কাহিঁকি না ভগবান কহিলে বিভূতি শক্তি কিছু করিবার পড়ে রাধা যেটা ইচ্ছা করছেন কৃষ্ণ সাগরে মিশিয়া সবু সখী ইচ্ছা কলে মতো আমাকে কৃষ্ণ টিকে স্পর্শ করতো আলিঙ্গন করতো চিন্ময় জিনিস না কৃষ্ণঙ্কর যে প্রেমময় দৃষ্টি সবু উল্টা হয়ে যাবে বিরোহিণী এমন বিরোহিণী কৃষ্ণঙ্কর প্রণাম কৃষ্ণঙ্কর শুভ দৃষ্টি পাত্রে কৃষ্ণঙ্কু চাহিকি বি খুশি হলে চাহিদা কৃষ্ণ আমার সঙ্গে টিকে বার্তালাপ করতো একান্তরে আলিঙ্গন করতো এটা আমার ব্যাঘাত হল রজভাবে সেদিন কামা রাধা হল চক্রপাত তার টিকার কোণ লাগিলে তপশ্চম কৃষ্ণ মাতু সঙ্গাত উঠায় বুঝি বিভক্ত প্রদেশে দত্তা কৃষ্ণ চুপচাপ যশোদার পাখে থাকলে সে মা কোল খসি পড়ে বাশ্চর্য দশটা এমিতিকা সেটি বোকা করে দেব মা মা দেখো না বেড়ে ছোট বোকা করে চকার শব্দ অছে সব ধরলে তার সাথে কথা যাইগল একান্ত রাধাঙ্ক সহ সম্ভাষণ কলে সম্মিলিত হলে ইয়ে কামা রাধা এনে গোপী মানে বি সব দুঃখ কলে যে কৃষ্ণ আপনি স্পর্শ করিয়া দরকার আলিঙ্গন করিয়া দরকার কারণ আমার যে আলিঙ্গন স্পর্শ এই যে শব্দ গুলা লাগুছে এ পরিভাষাটা আমি বুঝিয়া আম দেহরে রক্ত মাংস চর্ম এটা যেসব হয়েছে ধাতু ধাতু জিনিস রয়েছে না ধাতু গুলা হল জড় এটা জড় জিনিস আর এটা কোন যে কাম দ্বারা গোটা কাম জিনিস রয়েছে সে কাম দ্বারা সেটা কিছু সুখ মিলছে দৃষ্টি হোক স্পর্শ ছিল তাঙ্ক সর্বস্ব চিহ্ন শরীর ভাবময় শরীর যেতে গোপীকর শরীর সব মহাভাব হয়েছে মহাভাব সে দৃষ্টি সে আলিঙ্গন সেটা প্রেমর জিনিস এটা কিছু কহি হবে সে পরিভাষা প্রেমর ভাষা জগতের না প্রেমিক মানে জানি আর যেমন জাঁচান সে ভাষা ফুটাই পারতে কুহতি নাই নাটকটা ফুটাই পার প্রেমর ভাষা ফুটাই হুয়ে না ব্যক্ত করবে না অব্যক্ত হয়ে যাব তার ভাষাটা কহি হবে কেবল কিঞ্চিত কহিদিয়ে গেলে চৈতন্য মহাপ্রভু আশ্রিস বা পাদ পাপ ପ୍ରଦର୍ଶନ ମନୋଭାବ କରୁଛି ଏଥିରୁ ବୁଝ ଆଉ କିଛି ପ୍ରେମର ପରିଭାଷା କହିହବନି। ତେଣୁ କାମା ରାଧା ଏକାନ୍ତରେ ଯାଇକି ସମ୍ଭାଷଣ କଲେ ସମ୍ମିଳିତ ହେଲେ, କିନ୍ତୁ ଗୋପୀମାନେ ସେଠି କ'ଣ କଲେ ଚକ୍ରବର୍ତ୍ତୀ କହୁଛନ୍ତି ଭଗବାନ ଇତି ପ୍ରଥମ ହେଲା ଭଗବାନ ସେ ଶବ୍ଦକୁ ଧରିଲେ, ରାଧାଙ୍କ ସହିତ ଯଦି କୃଷ୍ଣ ମିଳିଥାଏ ତାହେଲେ ଭଗବାନ ଶବ୍ଦରେ କାହିଁକି ଲାଗିଲା, ଭଗବାନ ଇତି ତଥାରୂପ ପୂର୍ବ ସ୍ୱପ୍ନତା ଲକ୍ଷଣ ଆନନ୍ଦ ମୂର୍ଚ୍ଛା ପ୍ରାପିତା, ସବୁ ଗୋପୀମାନେ ମୂର୍ଚ୍ଛା ଆନନ୍ଦିତ ହେଇଯାଇଥିଲେ, ବହୁ ବର୍ଷ ପରେ ଦର୍ଶନ କରିଛନ୍ତି କୁରୁକ୍ଷେତ୍ରରେ, କିନ୍ତୁ ସେ ଯେଉଁ ରାଧା ଯାଇଥିଲେ ସେ ରାଧାଙ୍କର ହେଲେ କାମା ରାଧା। ସେଠି କ'ଣ କଲେ ଆଶ୍ଲେଷିଆ ସ୍ୱୟଂ ବିଭୂତି ସାଙ୍ଗ ଦେଇ ସର୍ବଦୃଢ଼ ମାଲିଙ୍ଗନମ ଗ୍ରାଢ଼ ତାଙ୍କ ମହା ପ୍ରବୁଦ୍ଧ ପ୍ରବୋଧ ଇତ୍ୟର୍ଥ, ଯେଉଁ ରାଧାଙ୍କ ନିଜ ଲୋକ ଜାଣିଛନ୍ତି ଆଉ କହିଦେଲେ ବିଭୂତି ଶକ୍ତି ଦ୍ୱାରା ଯେତେ ଗୋପୀ ଥିଲେ କୁରୁକ୍ଷେତ୍ରରେ ଭଗବାନ ସାଥେ କୃଷ୍ଣ ହେଇ ସମସ୍ତେ ଚାହୁଁଥିଲେ କୃଷ୍ଣ ମାନେ ତାଙ୍କୁ ଦୃଢ଼ ଆଲିଙ୍ଗନ କରନ୍ତୁ, କୃଷ୍ଣ ବିଭୂତି ଶକ୍ତିରେ ସମସ୍ତଙ୍କୁ ଆଲିଙ୍ଗନ। ଇଏ କେଉଁ ରାଧା ହେଲେ, ଇଏ ହେଲେ କାମା ରାଧା। ବାମା ରାଧା କିଏ ହେଲେ, ସ୍ୱର ଛାଡ଼ିକି ସତ୍ୟଭାମ ହେଲେ, ଆମର କେଉଁ ରାଧା, ରାଧି ଜୟ ଜୟ ମାଧବ ଦରିଣୀ ଗୋକୁଳ ଦରିଣୀ ତରୁଣୀ ମଣ୍ଡନ ପାଇଁ, ସେ ଗୋକୁଳ ଛାଡ଼ିବେନି, ବ୍ରଜଭୂମି ଛାଡ଼ିବେନି। ଆଉ ବ୍ରଜ ତାଙ୍କର ଭାବଟା କ'ଣ, ବିଦ୍ୟାପତି ଲେଖିଲେ ଆମର ବ୍ରଜ, ବ୍ରଜର ଯେଉଁ ଭାବ, ସ୍ୱର ଛାଡ଼ିବି ବ୍ରଜରେ ଛାଡ଼ିବି, ବ୍ରଜ ଛାଡ଼ିବି, କୃଷ୍ଣ ସୁଖ ଜଣା, ଇଏ କୃଷ୍ଣଙ୍କର ପଦାଙ୍କିତ ସ୍ଥାନ, କୃଷ୍ଣଙ୍କ ଛାତ ବାହାର ଭିତରେ କୃଷ୍ଣଙ୍କୁ ଏଇଠି ଦେଖିବି ବାହାର କାହିଁକି ଯିବି, ତୁମାର ଜଗତ ସଖୀ ସଙ୍ଗେ ଲଲିତା ପ୍ରାଣର ସଖୀ ମନ୍ତ୍ର ଦିଆ କାନେ, ଲଲିତା ପ୍ରାଣର ସଖୀ ମନ୍ତ୍ର ଦିଆ କାନେ, ମରା ଦେହ କାନରେ ଏତେ ମନ୍ତ୍ର ଦେଉଥିବ, ମୋ ମର ଦେହଟା ପଡ଼ିଥିବ କିନ୍ତୁ କୃଷ୍ଣ ନାମ ଯେମିତି ଶୁଣୁଥିବ, ଲଳିତାର ପଦ ଧରିବି, ସେ ପଦ ଛାଡ଼ିବେନି, ମୋ ସ୍ୱର ଛାଡ଼ିବି କିନ୍ତୁ ଲଳିତା ପଦ ତୁମେ ଏତେ ମନ୍ତ୍ର ସବୁ ସମୟରେ ମୋ କର୍ଣ୍ଣରେ ମନ୍ତ୍ର କହୁଥିବ, କୃଷ୍ଣ ନାମ କହୁଥିବ, ହରେ କୃଷ୍ଣ କହୁଥିବ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ, ମୋତେ କୃଷ୍ଣ ନାମ କହୁଥିବ କିନ୍ତୁ ମୁଁ ପ୍ରଜ ଛାଡ଼ିବିନି, କିନ୍ତୁ ମୋ କର୍ଣ୍ଣରେ ଯେଉଁ କୃଷ୍ଣ ନାମ ପ୍ରଜ୍ଜଳିତ ହେଉଥିବ, ଇଏ ହେଲେ ବିଦ୍ୟାପତିଙ୍କ ପରିଭାଷାରେ, ଇଏ ବିଦ୍ୟାପତିଙ୍କ ପରିଭାଷାରେ ଇଏ ହେଲେ ବୃଷଭାନନ୍ଦନ ରାଧା, ଇଏ କାମା ନୁହନ୍ତି ବାମା ନୁହନ୍ତି, ନା ପଡ଼ାୟ ରାଧା ନା ଭଲିଲେ ତୁ ଲିଆ ରାଧ ତମଲେ ରଡ଼ାଳେ, ଭଲିଲେ ତୁ
ରଥରେ ମୋ ବରା ଶରୀରରେ ଯେମିତି କୃଷ୍ଣ ନାମ ଶୁଣୁଥିବ, କିନ୍ତୁ ମୋତେ ଜଳରେ ଫିଙ୍ଗିବନି, ଜପଣାରେ ଫିଙ୍ଗିବନି, କି ମୋତେ ପୋଡ଼ିବନି, ଠିକ ଚାହୁଁନଥିଲେ ମୋ ସ୍ୱର, ଆରେ ରାଧାନଙ୍କ ସ୍ୱର କାହାକୁ ପୋଡ଼ା ହବ, ଆସିକି ସ୍ୱର ଛାଡ଼ିଦେଲେ ସେ କ'ଣ ବାବା ରାଧା ଅଭିମାନରେ ରାଧା କୃଷ୍ଣ ମଥୁରା ଯାଇଛନ୍ତି, ଯେଉଁ ସ୍ୱର ଛାଡ଼ିଦେଲେ ନା ସେ ରାଧା ଭାବକୁ ଜୀବନ ସଙ୍ଗରେ ନା ହେଲା, ବ୍ୟାଘାତ ହେଲା ଆମର, ଆମ ଭାବରେ ଗୌର ଭାବରେ ବ୍ୟାଘାତ ହେଲା, ମୋ ଅଙ୍ଗ ନା ପୋଡ଼ିବ, ରାଧା ଅଙ୍ଗ ନା ଭାଷା ଇଉଜରେ, ରାଧା ଅଙ୍ଗକୁ ପୋଡ଼ିବନି କି ଜଳରେ ଭସେଇବନି, କ'ଣ କରିବ, ତମାଳ ଗଛରେ ଟାଙ୍ଗି ଦେଇଥିବ, କାରଣ କୃଷ୍ଣ ସବୁ ଭୁଲିଯିବ ରଜରେ, କିନ୍ତୁ ତମାଳକୁ ଭୁଲି ପାରିବେ, କେବେ ଭୁଲି ପାରିବେ ତମାଳକୁ, ସେଠି ସେ ଆସିବେ, ଆସିଲେ ମୋତେ ଦେଖିବେ ନା, ମୋର ସୁଖ ଦରକାର ନାହିଁ, ମୋର ସଂସାର ଦରକାର ନାହିଁ, ମୋର କୃଷ୍ଣ ସୁଖ ଦରକାର, ମୁଁ ମରିଗଲା ପରେ ବି କୃଷ୍ଣ ଯଦି ଆସନ୍ତି ତମାଳ ବୃକ୍ଷ ପାଖକୁ ମୋତେ ଦେଖିବେ, ଏତିକି ମୋର ଦରକାର, ଆଉ ଜଳରେ ଭସେଇ ଦେଲେ କ'ଣ କୃଷ୍ଣ ମୋତେ ଦେଖିପାରିବେ, କୃଷ୍ଣ ଦୁଃଖୀ ହେବେ, ମୋତେ ଖୋଜିବେ, ଇଏ ହେଲା ଆମ କୀର୍ତ୍ତିଦାର କୃଷ୍ଣ
ସେଇତ ତମାଲ ତନୁ, ସେଇତ ତମାଲ ତନୁ, କୃଷ୍ଣ ବର୍ଣ୍ଣ ସେଇତ ତମାଲ ତନୁ, କୃଷ୍ଣ ବର୍ଣ୍ଣ ଅବିରତ ତନୁ,
ତପାଳ ପାଖରେ କାହିଁକି ରଖିବ ନା, ମୋ ଶରୀର ମୃତ୍ୟୁବରଣ କରିଥିଲେ ବି ମୋର କୃଷ୍ଣ ସ୍ମରଣ ହେବା ଦରକାର, ଆଉ ତୁମେ ତମ ଲଳିତାତ୍ମ ମନ୍ତ୍ର ଦେଇଥିବ, ମୋ କର୍ଣ୍ଣରେ କୃଷ୍ଣ ମନ୍ତ୍ର ଗୁଜରିତ ହଉଥିବ, ଆଉ ତପାଳ ବର୍ଣ୍ଣ ହେଉଛି କୃଷ୍ଣ ବର୍ଣ୍ଣ, ମୋତେ କୃଷ୍ଣ ବର୍ଣ୍ଣ କେବେ ମୋର ଯଦି ଚେତନା ଆସେ କୃଷ୍ଣ ଦେଖିବି ନା, ଇଏ ହେଲା କଥା ଆମ ନିଜ ସୁଖ ପାଇଁ, ସେଥିପାଇଁ ଆମେ ଯଦି ରାଧାଙ୍କ ଭାବରେ ଦେଖିବା, ଗୌର ପ୍ରିୟଜନଙ୍କ ଭାବରେ ଦେଖିବା, ଆମେ ଭକ୍ତ୍ୟାଭାଷ ତଳେ ବି ଅଛି, ଆମ କିଛି ସୁଖ ରହିଛି, ସବୁଥିରେ ସୁଖ ରହିଛି, ମୃତ୍ୟୁ ପରେ ବି ରାଧା କହୁଛନ୍ତି ନାହିଁ ମୋର କୃଷ୍ଣ ସୁଖ ଦରକାର, ଆଉ କୃଷ୍ଣ ନିଶ୍ଚିତ ତମଳ ବୃକ୍ଷକୁ ଆସିବେ, ମୋର ତମଳ ବର୍ଣ୍ଣ କୃଷ୍ଣ ବର୍ଣ୍ଣ ତମଳ ବର୍ଣ୍ଣ ମୋର ସ୍ମରଣ ହବ, ଆଉ କୃଷ୍ଣ ଆସିଲେ ମୋତେ ଦର୍ଶନ କରିବେ,
କବହୁମ ପ୍ରିୟା ଯଦି ଆସେ ବୃନ୍ଦାବନେ, କବହୁମ ପ୍ରିୟା ଯଦି ଆସେ ବୃନ୍ଦାବନେ,
ମୋତେ ବୃନ୍ଦାବନ ବାହାର ବାହାର କରିବନି, ଯମୁନାରେ ଫିଙ୍ଗିଦେଲେ ମୁଁ ମଥୁରାକୁ ପଳେଇବି ନା, ମୋତେ ଯମୁନାରେ ଫିଙ୍ଗିଦେବ ମଥୁରାଟା ଭାସିଯିବି, ଆଉ ପ୍ରତିଦେଲେ ପଡ଼ିଦେଲେ ମୁଁ ଭସ୍ମ ହେଇଯିବି, ବୃନ୍ଦାବନ ବାହାରିବି, କାରଣ ବୃନ୍ଦାବନ କୃଷ୍ଣ ନିଶ୍ଚିତ ଆସିବେ, ଆଉ ଯଦି କବଳ ମୋ ପ୍ରିୟା ଯଦି ଆସେ ବୃନ୍ଦାବନ, ଯଦି କେବେ ମୋ ପ୍ରିୟା ବୃନ୍ଦାବନକୁ ଆସେ ତାଙ୍କ ଦର୍ଶନ କଲେ ମୁଁ ଜୀବିତ ହେଇଯିବି, ଇଏ କୀର୍ତ୍ତିଦାର କୃଷ୍ଣ ସୁଖ, ଇଏ ହେଉଛି ସାଧୁର ସମ୍ପତ୍ତି, ଯେମିତି ଗୁରୁଦେବ କୁହନ୍ତି ନା, ଇଏ ସାଧୁର କେବଳ ସାଧୁ ସେଥିରେ ମାଲିକ, କୃଷ୍ଣଙ୍କର ମାଲିକ ହେଉଛନ୍ତି କୃଷ୍ଣ ନୁହନ୍ତି, କୃଷ୍ଣଙ୍କର ମାଲିକ ସାଧୁ, କାରଣ କୃଷ୍ଣ ଚାହାନ୍ତି କୃଷ୍ଣଙ୍କର ସୁଖ ଦରକାର, କୃଷ୍ଣ ସୁଖ ରାଧା ଆଣିଛନ୍ତି, ସେ ରାଧା କୃଷ୍ଣ କିଭଳି ସୁଖ ଦେବାକୁ ପଡ଼ିବ, ତାଙ୍କର ଯୁଦ୍ଧେଶ୍ୱରୀଙ୍କର ଯୁଦ୍ଧ ଯେଉଁମାନେ ଅଛନ୍ତି ସେମାନେ ଜାଣିଛନ୍ତି, ସାଧୁ ସାଧୁମାନେ ଜାଣିଛନ୍ତି, ଯେଉଁମାନେ ରାଧାଙ୍କର ଭିତରେ ଭକ୍ତ ତାଙ୍କ ପାଖରେ ଗୋଟିଏ ବଡ଼ ସମ୍ପତ୍ତି ଅଛି, ଏବେ କୃଷ୍ଣଙ୍କୁ ସୁଖ ଦେବାର ବାସନା, ସେ ଜଗତରେ କିଛି ଆଣନ୍ତିନି, ରାଧା ଯେଭଳି କିଛି ଆଣନ୍ତିନି କୃଷ୍ଣ କେବେ ନା, ସାଧୁ ସେଭଳି ଜଗତରେ କିଛି ଆଣନ୍ତିନି, ସାଧୁ କେବଳ ଜାଣନ୍ତି କେମିତି କୃଷ୍ଣଙ୍କୁ ସୁଖ ରଖାଉ, କବଳ ମୋ ପ୍ରିୟା ଯଦି ଆସେ ବୃନ୍ଦାବନ, କେବେ ମୋ ପ୍ରିୟା ଯଦି ବୃନ୍ଦାବନ ଆସନ୍ତି ମୁଁ ତାଙ୍କୁ ଦର୍ଶନ କଲେ, ସେ ମୋତେ ଦର୍ଶନ କଲେ ମୋ ଜୀବନ ପାଇବି,
ତୁନ ଯଦି ଚାନ୍ଦ ମୁଖ ଦେଖ ପାଗ, ତୁନ ଯଦି ଚାନ୍ଦ ମୁଖ
ଯେତେ ପରେ ଯଦି କୃଷ୍ଣ ଆସିକି ମୋତେ ଦର୍ଶନ କରିକି ଜୀବନ ନ ଦିଅନ୍ତି, ଯଦି ପରେ କେବେ ଚେତନ ଆସିଯାଏ, କିନ୍ତୁ ମୁଁ ଏମିତି ଅଗ୍ନିରେ ମାରିବି, ଜଳରେ ମାରିବି, ରାଧା କଣ ଅଗ୍ନିରେ, ମୋତେ ଅଗ୍ନିରେ ପଡ଼ନି, ଜଳରେ ଫିଙ୍ଗନି, ମୁଁ ବିରହ ନଳ, ବିରହ ନଳ, ମୁଁ କୃଷ୍ଣଙ୍କୁ ଚିନ୍ତନ କରିକରି ମୁଁ ବିରହ ନଳରେ ସ୍ୱର ଛାଡ଼ିବି। କୃଷ୍ଣ ସୁଖ ବିରହ ନଳରେ ସ୍ୱର ଛାଡ଼ିବାରେ ତା କୃଷ୍ଣ ସୁଖର ବାଘା ପାଖି ହୋଇପାରେ ନାହିଁ। କୃଷ୍ଣ ମୋର ସୁଖ ଅବଶ୍ୟ, କୃଷ୍ଣ ମୋ ସୁଖ ଦେଇପାରୁନି, ସେ କୃଷ୍ଣ ଚିନ୍ତନ କରିକି ମୁଁ ସ୍ୱର ଛାଡ଼ିବି। ଇଲେ ବୃଷଭନ ଦେଲେ ରାଧା ଏବଂ ବିଦ୍ୟାପତି ଶେଷ, ଇଏ ହେଉଛି ରାଧାଙ୍କର, ଆମର ବୃଷଭନ ଦେଲେ ରାଧାଙ୍କର ଭାବ, ଗୌର ଗୌରାଙ୍କ ମହାପୁର ଏ ଭାବ ରହୁଥିଲେ। କୃଷ୍ଣ ସୁଖ ନାଗଣୀ ଅପନା ଦୁଃଖ ସବେ ବାଞ୍ଛେ ତାର ସୁଖ, କେବଳ ଆମର କୃଷ୍ଣଙ୍କର ସୁଖ ଦରକାର, ତାର ସୁଖ ଆମର ତାତ୍ପର୍ଯ୍ୟ, ମୋ ଜୀବନର ତାତ୍ପର୍ଯ୍ୟ କୃଷ୍ଣଙ୍କୁ ସୁଖ ଦେବା। ବେଳେ ଦିଆ ଯଦି ଦୁଃଖ ତାର ହଇଲ ମହାସୁଖ, ବ୍ୟାଘାତ ହେଇଗଲା ନା କାମରାଧା ବାମରାଧାଙ୍କ ଭାବରେ ଯୁବ ଗୋଷ୍ଠୀ ଧରିଦେଲେ ଆମର ସବୁ ରସିକ ଆଚାର୍ଯ୍ୟ ସେମାନଙ୍କ ମଞ୍ଜୁରୀ ସୁଖମ ରହସ୍ୟ ତାଙ୍କ ପାଖରେ ସବୁ ପ୍ରକଟ ହଉଥିଲା। ଆରେ ସେଇ ରାଧା ସେ ମଧୁରେଶ୍ୱର ତାରକେଶ୍ୱର କୃଷ୍ଣ ବ୍ରଜେଶ କୃଷ୍ଣ ସେ କୃଷ୍ଣ ଏ ଭାବକୁ ନେଇକି ଆଲୋଚନା ଗୌର ଗୌଡ଼ିଆ ପରମ୍ପରାରେ ଭାବ ପ୍ରଧାନ, ଆମେ ଭାବୁକ ଆମେ ରସିକ, ଆମର କୀର୍ତ୍ତନ ଆମର ଭୋଜନ ଆମର ଶୃଙ୍ଗାର ଆମର ଜୀବନଶୈଳୀ ଆମର ସବୁ ରସରେ ପୂର୍ଣ୍ଣ, ଆମେ ଗୋଟିଏ ଭାବ ପ୍ରାପ୍ତ ହଉ ଆଉ ସେଠି କ'ଣ ନିରସ ଶୁଷ୍କ ତାର୍କିକ ତର୍କନିଷ୍ଠ ହୃଦୟ ଜ୍ଞାନୀ ଭଳି ଯୁକ୍ତିବାଦ ହୃଦୟ ବୈରାଗ୍ୟ ଭଳି ରସଶୁଦ୍ଧ ହୃଦୟ ସେଠି ସ୍ଥାନ ନାହିଁ। ସେଠି କେବଳ ରସ ନୃତ୍ୟ ଗୀତ ଆନନ୍ଦ ପ୍ରୀତି ଉଲ୍ଲାସ ସେ ଗୋଟେ ଭଜନ ଅଛି ନା ଆପଣ ବୃନ୍ଦାବନ ରମ୍ୟ ସ୍ଥାନ ସେଠି ଗୋଟେ ପଦ ଅଛି ହାସ୍ୟ ପରିହାସ୍ୟ ସମ୍ଭାଷଣ ସେଠି ସମସ୍ତେ ହସନ୍ତି ସମସ୍ତଙ୍କର ହାସ୍ୟ ପରିହାସ ସମ୍ଭାଷଣ ଆମେ ରସିକ ନା ଆଉ ଆମେ ଗୋଟେ ଜ୍ଞାନୀ ଭଳି ଗମ୍ଭୀର ବୈରାଗ୍ୟ ଭଳି ସୁସ୍ଥ ବୈରାଗ୍ୟ ଭଳି ଶୁଷ୍କ ବୈରାଗ୍ୟ ହୃଦୟ ରଖି ଅତ୍ୟନ୍ତ ଦୁଃଖିତ ହୁଅନ୍ତି ତାର୍କିକ ଭଳି ଆପଣ ଦାମ୍ଭିକ ହେଇ ତର୍କପ୍ରଶ୍ନ ହୃଦୟ କୁହନ୍ତି ନା କ'ଣ ଆମର ନୃତ୍ୟ ଗୀତ ବାଦ୍ୟ ଶୃଙ୍ଗାର ଭୋଗ କୀର୍ତ୍ତନ ବିଭଜନ ଭାବ ସବୁ କୃଷ୍ଣ ସୁଖ ଇଏ ମାମା ରାଧା କାମା ରାଧାଙ୍କର ଭାବରେ ବାଧା ଟିକେ ବାଧା ହେଲା ବୋଲି ଯୁବ ସମୟ ଯେଉଁ ଉତ୍ତର ଚତୁରେ ଉଠେଇଲେ ତିନି ଦୁଇ ରାଧା କହିଲେ ନା ଆମର ଋଷଣ ରାଧା ରାଧା ଏବଂ ତାଙ୍କର ଭାବଟା କ'ଣ କବିରାଜ ଲେଖିଲେ ଗୋବିନ୍ଦ ମୋହିନୀ ରାଧା ଗୋବିନ୍ଦ ସର୍ବସ୍ୱ ତାଙ୍କ ସୁଖ କଥା କେବେ ଚିନ୍ତା କରିବେ ଜୟଦେବ ତାଙ୍କ ଭଣତି ଶେଷ କଥାରେ ଲେଖିଲେ ବିଦ୍ୟାପତି ଜୟଦେବ
ଧରି ଜଗ ରହିତେ ମିଳିବେ ମୋର ହାରି ଧରି ଜଗ ରହିତେ ମିଳିବେ
ସବୁମାନେ ଦେଖିବେ ଯେତେ ଗୋସ୍ୱାମୀ ମାନେ ଭକ୍ତିବୀର ଠାକୁର, ନରୋତ୍ତମ ଦାସ ଠାକୁର, ଲୋଚନ ଦାସ ଠାକୁର, ବିଦ୍ୟାଭକ୍ତି, ଚଣ୍ଡୀଦାସ, ଜୟଦେବ ସମସ୍ତେ ଭଣତି ଲେଖିବେ। ଭଣତିରେ ତାଙ୍କର କ'ଣ, ସେ ଲୀଳାକୁ ଦର୍ଶନ କରୁଛନ୍ତି, ରାଧାରାଣୀଙ୍କ ପାଖରେ ଅଛନ୍ତି। କ'ଣ ଏ ବିଦ୍ୟାଭକ୍ତି, ଶ୍ରୀ ଜୟଦେବ ସବୁ ତାଙ୍କର ଯେଉଁ ଲେଖୁଛନ୍ତି ନା, ରାଧାରାଣୀ ଧୈର୍ଯ୍ୟଧର ଧୈର୍ଯ୍ୟଧର, କୃଷ୍ଣ ତୁମକୁ ନିଶ୍ଚିତ ମିଳିବେ। ଭାବଟା ସଠିକ ଭାବରେ ମଞ୍ଜୁରୀ ଭାବରେ ଜୟଦେବ ଲେଖୁଛନ୍ତି। ଆମ ଭାବ ହେଲା ଏଇ କଥା ପଡ଼ିଛି, ଆମେ ଯେଉଁ ଗୁରୁଦେବ ଯେଉଁ ଆସନ୍ତି ଆପଣମାନେ, ସିଏ ବୋଧେ ଯେଉଁ ଆପଣ ଦେଖ ବୟସ ମାନେ ମୋ ସାଙ୍ଗରେ, ମୋ ସାଙ୍ଗ ବୟସ ମାନେ ମୁଁ ସେତେବେଳେ ଜୋରରେ ଆସିଥିଲି, ଏଠି କାଦୁଅ ନଥିଲେ କି କାହାରକୁ ଠେଳିଥିଲି କି ଆମେ ଆସନ୍ତି, କାହାରକୁ ପାଟି ବି କରନ୍ତି, ଇଏ ଏତେ କାର ଆସିଲା ଆମ ରାସ୍ତା ଖରାପ ହେଇଗଲା, କାର ସେଇଠି ରଖିକି ବେଳେବେଳେ ଗୁରୁଦେବ ଆସନ୍ତି, ନହେଲେ କାହାରକୁ ଠେଳିଥିଲି ଆସନ୍ତି, ଏଠି ଆସିବି, ଏଇଠି ଏଇଠି ରହୁଥିଲେ କପଡ଼ା, ଏଠି ପୋଖରୀଟା ଥିଲା ଆଗରେ। ଆଉ ଏ ମା ମାନେ ଗୁରୁଦେବ କୀର୍ତ୍ତନ କରିବେ, ମା ମାନେ ଯାଇକି ଗୁରୁଦେବଙ୍କର ଯୋଉ ଝାଳ ଠାକ ନଥାଏ, ଏ ମା ମାନେ ସେ ପୋଛିଦେବେ, ଆରେ ସନ୍ନ୍ୟାସୀ ଗୁରୁଦେବ କୌଣସି ଗୁରୁଦେବ କପଡ଼ାକୁ ସନ୍ନ୍ୟାସୀ ଛୁଇଁ ପାରିବନି, ଏ ଗାଡ଼ି ଛୁଇଁ ପାରିବନି, କିନ୍ତୁ ଗୁରୁଦେବ ଗୋପାଳଙ୍କ ପାଖରେ ଏଠି ସେ ଭାବ ନାହିଁ ତାଙ୍କର। ମୁଁ ଦେଖିଛନ୍ତି ନିଜେ, ଆଉ ମା ମାନେ ସବୁ ଆସି ଗୁରୁଦେବ ଝାଳ ପୋଛିଦେବେ, ଗୁରୁଦେବ କିଛି କହିବେ, ଆଉ ଛୁଆମାନେ ନାଚୁଥିଲେ ସେଇଠି, ଗୁରୁଦେବ କଥାବେଳେ କି ଛୁଆ ମାନେ ପାଟି କରୁଥିଲେ, କିନ୍ତୁ ଗଲେଇଲେ ସମସ୍ତେ ଚଢି ଆସୁଥିଲେ ସେଇଠି, ଏଠି ଗୁରୁଦେବ ବସିଥିଲେ, ସେ ପିଣ୍ଡାଟା ଯେଉଁ ଗୋପାଳଙ୍କ ପିଣ୍ଡା ଥିଲା, ଏତେ ପିଣ୍ଡାଟା ଥିଲା, ଏକରେ ଗୁରୁଦେବ ବସନ୍ତି, ଗାଁ ଦାଣ୍ଡରେ ସେ ବସନ୍ତି, ସେଟା ହୁଅ ଗୁରୁଦେବଙ୍କ କଥା ଯେତିକି ଶୁଣୁନଥିବ, ଗଦେଇକିରି ଛୁଆଙ୍କର ପାଟି ସେତିକି ଶୁଣୁଥିବ, ମା ମାନେ ହୁଆ ଲାଗୁଥିବେ, କିନ୍ତୁ ଗୁରୁଦେବ ତାଙ୍କ ଖାଲି କୀର୍ତ୍ତନ କରୁଥିବେ, ସେ ସୁଖ ଲାଗେ ନା, ରଜରେ ଯେଉଁମାନେ ରହିଛନ୍ତି, ରଜ ଭାବ ଯେଉଁମାନେ ପାଇଛନ୍ତି, ସେମାନେ ତାଙ୍କର ଏ ଜଗତର, ଏ ଜଗତ ପାଇଁ କିଛି ନାହିଁ, ଏ ଜଗତର ପାଇଁ କିଛି ନାହିଁ, ତାଙ୍କର କେବଳ କୃଷ୍ଣ ସମ୍ପତ୍ତି। ହେଲେ ଗୁରୁଦେବ କହିଥିଲେ, ତା ମଧ୍ୟରେ ରୁମ୍ କହିଥିଲେ ନା, ତୁମେ ଟିକେ କୃଷ୍ଣ ଶୁଣିବା, ଟିକେ କୀର୍ତ୍ତନ କରିବ, ମୁଁ ତ ପାଇପାରିବିନି, ମୁଁ ବଡ଼ ଗୋପାଳଙ୍କର ବଡ଼ ମନ୍ଦିର ଦେଖିପାରିବିନି, ତୁମେ କୃଷ୍ଣଙ୍କ ସୁଖ ପାଇଁ, ଗୋପାଳଙ୍କ ସୁଖ ପାଇଁ କୀର୍ତ୍ତନ, କାରଣ ସବୁ କୃଷ୍ଣ ସୁଖ ହଉ, ଆମେ ତ ଆଜି ଭକ୍ତ ହେଇକି ବି ଏଭଳି ଶୁଦ୍ଧ ମହାପ୍ରଭୁଙ୍କ ଚରଣ ସେବା କରି ତାଙ୍କର ସେବା କରିକି ନିଜ ସୁଖ ଭୁଲି ପାରୁ, ନିଜ ସୁଖଟା ଛାଡ଼ିପାରୁନି, ନିଜ ସୁଖ ଯେ ନିଜ ସୁଖ ନ ଛାଡ଼ିଛି, ସେ ରାଧାଙ୍କର ଚରଣ କମଳର କଟାକ୍ଷକୁ ଦର୍ଶନ କରିପାରିବେନି, ରାଧା ମୁଖମଣ୍ଡଳ କ'ଣ ଦର୍ଶନ କରିବେ, ଚରଣ କମଳଟା ରାଧା ଢାଙ୍କିକି ରଖିଛନ୍ତି, ସେ ଚରଣ କମଳର ଯେଉଁ କଟାକ୍ଷ ବା ତେଜ ରାଶି ଆସୁଛି ତାକୁ ବି ଜଣାପଡ଼ିବ, ରାଧା ଚରଣ ରାଧା ମୁଖମଣ୍ଡଳ କ'ଣ ଦେଖିବେ, ନିଜ ସୁଖରେ ରାଧା ଢାଙ୍କିଦେଇ ତୁମେ ସେ ଚରଣକୁ ଢାଙ୍କିଦେ, ତୁମେ ଦେଖିପାରିବନି ମୋ ଚରଣ କମଳ, ତୁ ଅଯୋଗ୍ୟ, ତୁ ନିଜ ସୁଖ ଚିନ୍ତା କରୁଛ, ମୋର ଶରୀର କେବଳ କୃଷ୍ଣ ସୁଖ ପାଇଁ, ତୁମେ ଯେତେବେଳେ ନିଜ ସୁଖ ଛାଡ଼ିବ, ମୋ ଚରଣ କମଳର ଛଟା ତୁମେ ପ୍ରାପ୍ତ ହବ, ନଖ ଛଟା ତୁମେ ପ୍ରାପ୍ତ, ସେତେବେଳେ ତୁମର ଯୋଗ୍ୟତା ଆସିବ କୃଷ୍ଣଙ୍କୁ ସୁଖ ଦେବା। ଏଇଟା ଆମର ଆମର ଇଏ ହେଲେ ବୃଷଭାନୁରାଧା, ବୃଷଭାନୁ ନନ୍ଦିନୀ କ'ଣ, ରମଣୀ ଶିରୋମଣି ବୃଷଭାନୁ ନନ୍ଦିନୀ, ରମଣୀ ଶିରୋମଣି ବୃଷଭାନୁ ନନ୍ଦିନୀ, କାମାନନ୍ଦୀ ବାମାନନ୍ଦୀ, ଆଉ ତାଙ୍କର ଭାବଟାକୁ କୃଷ୍ଣଦାସ ଗୋସ୍ୱାମୀ ପୁରା ପରିପୃଷ୍ଟ କରିଦେଲେ, କୃଷ୍ଣ ମୋର ପ୍ରାଣ ଧନ, କୃଷ୍ଣ ମୋର ଜୀବନ, କୃଷ୍ଣ ମୋର ପ୍ରାଣ, କୃଷ୍ଣ ମୋର ଜୀବ, କୃଷ୍ଣ ମୋର ପ୍ରାଣ, କୃଷ୍ଣ ମୋର ସତୁରି ବର୍ଷ ବୟସରେ କେହି ଆଶା କରିବେ ମୁଁ ଘର ଛାଡ଼ିବି, କିଏ ଘର ଛାଡ଼ିପାରେ? ସେ ଆଗେ ବନ୍ଦୋବସ୍ତ ଦେଖିବ, କପଟତକ ଶୂନ୍ୟ ହେଇ ବୃଦ୍ଧ ଜରାଚର ସର୍ବ ଧରି ବିଦେଶ ଭୂମିକୁ ଯିବା, ଆଉ ସେଠି ଏଇ କୃଷ୍ଣଙ୍କ ସୁଖ ପାଇଁ, ଗୁରୁଙ୍କ ସୁଖ ପାଇଁ ଏ କୃଷ୍ଣ ଚେତନାର ଉପଚାର କରିବା। କୃଷ୍ଣ ମୋର ପ୍ରାଣ ଧନ, ଆମ ଆଚାର୍ଯ୍ୟମାନଙ୍କର ପ୍ରାଣ ହେଲା କୃଷ୍ଣ, ତାଙ୍କ ଜୀବନ ହେଲା କୃଷ୍ଣ। 70 ବର୍ଷ ବୟସରେ କୋଉ ବରଫ ଦେଶକୁ ଯାଇ ଲୋକାଲ ଟ୍ରେନ୍ରେ ଯାଉଥିଲେ ଇଣ୍ଡିଆନ ଷ୍ଟୋର ମାନଙ୍କୁ ମାର୍କେଟିଂ କରିବା ପାଇଁ। ଆମର ସିନା ଦୋକାନ ଆପଣ ଗାଁରେ ଅଛି, ତାଙ୍କର ତାଙ୍କର ଦୋକାନ ନାହିଁ। ଏଇ ଲୋକାଲ ଟ୍ରେନ୍ ମାନଙ୍କରେ ଯାଉଥିଲେ, ଲୋକାଲ ଟିକେଟ ଫଣ୍ଡ କାଟି ଗୋଟି ଗୋଟେ ଦେଇ ବରଫରେ ଝରଝରି ଗର୍ବ ପଡ଼ୁଥିବ, କାହିଁକି ନା କୃଷ୍ଣଙ୍କୁ ମୋତେ ପ୍ରତିଷ୍ଠା କରିବାର ଅଛି, ତାଙ୍କ ସୁଖ। ଆଜି ଯାହା ଲେଖୁଛନ୍ତି ମନ୍ଦିର ହେଇଛି ବିଶ୍ୱରେ ଇସ୍କନ, ଯୋଉ ଇସ୍କନ କିଛି ନୁହେଁ, ପ୍ରଭୁପାଦଙ୍କର କୃଷ୍ଣ ସୁଖର ପରିପ୍ରକାଶ। ତେଣୁ ସାଧୁ ଆଜି ଭଲ ପାଇଛନ୍ତି ଭଗବାନଙ୍କୁ, ଆଜି ଦେଖୁନ ଆମେ କେତେ ଜଣ ଆଶ୍ରୟ ପାଉଛେ ତାଙ୍କ ଛତ୍ର ଛାୟା। କୃଷ୍ଣଙ୍କୁ ସୁଖ ଦେଲେ କେତେ ବଡ଼ ମିଳେ ଯେତିକି ଜାଣିବା ପାଇଁ ଚାହୁଁଛନ୍ତି, କ'ଣ ମିଳିବ ଜୀବନରେ ଦେଖନ୍ତୁ। ଇସ୍କନ କେବଳ ସେ ଚେଷ୍ଟା କରୁଥିଲେ କୃଷ୍ଣଙ୍କୁ ସୁଖ ଦେବା ପାଇଁ, ଆଜି ଲକ୍ଷ ଲକ୍ଷ ଆମ ଭଳିଆ ଜୀବ କଥା ଗୁଜୁଛନ୍ତି ସେଠି। କୃଷ୍ଣଙ୍କ ସୁଖ ଇଏ ରାଧାଙ୍କର ପ୍ରିୟଜନ, ସେମାନେ ସେମାନଙ୍କର କରୁଣା ଆମର ଦରକାର। ଏ ରାଧା ସ୍ୱାମୀ ଆଉ ରାଧାଙ୍କ କୀର୍ତ୍ତନ ଆମେ କ'ଣ କରିବା? ପ୍ରତିମା ଠାକୁର ଲେଖିଲେ ନା ରାଧା ଭଜନେ ଯଦି, ସେ ଭଜନ ଅଛି କି? ରାଧା ଭଜନେ ଯଦି ମତି ନାହିଁ ଭେଲ, କୃଷ୍ଣ ଭଜନ ତୋର ଅକାରଣ ଭେଲ। ସେ ପ୍ରତିମା ଠାକୁର ଲେଖୁଛନ୍ତି, ମୋ ଭଜନ ଅକାରଣ ପଡ଼ିବ କ'ଣ? ରାଧାଙ୍କୁ ଦେଖିବା, ନାରୀ ସ୍ୱରୂପ ଗୋଟେ ଦେଖିକି ନାରୀ ଚିନ୍ତା ଆସୁଛି। ରାଧା ରାଣୀ ଗୋଟେ ନାରୀ, ନାରୀଙ୍କର ଚିତ୍ରଟା କେତେ ନାରୀ ସ୍ୱରୂପ ଆସୁଛି ନା? ଆଉ ରାଧାଣୀ ଚିନ୍ତ ପାଇଁ ଆମେ ତ ରାଧାଣ ଦର୍ଶନ କଲେ ନାରୀ ଭାବରେ ଚାଲି ଆସିବ, ଆମର ଗଲା ସର୍ବନାଶ ହେଇଯିବ। ସେଥିପାଇଁ ରାଧାଙ୍କର ଭାବଟାକୁ ଆଗେ ପ୍ରଥମ ଗୁରୁଙ୍କ ଦୂର ଦେଖିବାକୁ ପଡ଼ିବ। କୃଷ୍ଣ ସୁଖ ବାସନାଟା ଆସିଲେ ଗୁରୁ ଦର୍ଶନ ହେଲା, ଗୁରୁ କୃପାରେ, ଗୁରୁ କୃପା ହେଲେ ଗୌରବ କୃପା ହବ, ଗୌରବ କୃପା ହେଲେ ରାଧା କୃପା, ସେତେବେଳେ ରାଧାଙ୍କ ଚରଣ କପଡ଼ ଛଟାକୁ ଦେଖିବ। ରାଧା ଭଜନେ ଯଦି ମତି ନାହିଁ ଭେଲା, ରାଧା ଭଜନେ ଯଦି ମତି ନାହିଁ ଭେଲା, ରାଧା ଭଜନେ ଯଦି ମତି ନାହିଁ ଭେଲା,
ଜ୍ଞାନ କେବଳ
কৃষ্ণ ভজন করছি কিন্তু গোবান দত্তর নাই, গুরুকে মানু নাই, রাধাঙ্কর নিজানন্দকে মানু নাই, সে অভিমানী হয়ে যাবে, অভিমানী ভক্ত মামা অভিমানী হয়ে গেল, সেভাবে মাধব পূজা করছি রাধাঙ্কু মানু নাই, সে অভিমানী, অভিমানী ভক্ত কৃষ্ণ তার দেবীর সেবা
Thank you.
ଜମି ହୟ ଅଭିମାନ ଶୀଘ୍ର ବିଲୟ ତବେ ଗୋକୁଲ। ଏ ଭକ୍ତ ଠାକୁର ଦେଖୁଛନ୍ତି ରାଧିକାର ଦାସୀ ଅଭିମାନ ଆସିବ, ରାଧିକାର ଦାସୀର ଦାସୀ ବାସୁନା, ରାଧିକାର ଯେ ଦାସୀ ସେ ବାସୁନା ଆମକୁ ଦାସୀ କରିବା ପାଇଁ, ରାଧିକାର ଦାସୀ ହେଲେ କିଏ ଦୀପଜୟୀ ରାଧିକାଲି ସିଧେଇ ଆମେ ବି ଆମ ସିଦ୍ଧାନ୍ତ ଗୋଟେ କଣ କରିବାକୁ ପଡିବ ନା, ରାଧିକା ଦାସୀ ଆମ ପାଖକୁ ଆସୁଛନ୍ତି ଆମକୁ ଦାସୀ କରିବା ପାଇଁ, ରାଧିକାର ଦାସୀ କିଏ ରାଧିକା ଦାସୀ ଯଦି ହୋଇ ଅଭିମାନ ଶୀଘ୍ର ବିଲୟ ତବେ ଗୋକୁଳ
ବ୍ରହ୍ମା ଶିବ ନାରଦ ସୁତି ନାରାୟଣୀ ବ୍ରହ୍ମା ଶିବ ନାରଦ ସୁତି ନାରାୟଣୀ ରାଧିକା
ସମସ୍ତ ଅବତାର ରମା ଉମା ସତ୍ୟା ସଚୀ ଚନ୍ଦ୍ରା ରୁକ୍ମିଣୀ ରାଧା ଅବତାର ଏସବୁ ଆମ ନାୟବାଣୀ ବ୍ରହ୍ମା ଶିବ ନାରଦ ବ୍ରହ୍ମା ଶିବ ନାରଦ ସୁତି ନାରାୟଣୀ ରାଧିକା ପଦରଚ ସମସ୍ତ ନାରଦ କରୁଛନ୍ତି ସମସ୍ତ ରାଧିକାର ପଦରଚ ଭକ୍ତର ଭକ୍ତ ପଦରଚ ଭକ୍ତ ଆନନ୍ଦରେ ରାଧିକାଙ୍କ ଦେଖନ୍ତୁ ଭାରତରେ ପ୍ରଭୁଙ୍କର ତିନୋଟି ରାଧା ଅଛନ୍ତି, ତିନି ଜଣ ରାଧାଙ୍କ ସେ ରଖିଛନ୍ତି, ତିନି ଜଣ କୃଷ୍ଣ ତାଙ୍କର ପ୍ରିୟ ତିନିଟା ମନ୍ଦିର ରୂପାର ଆସି ଟପମୋଷ୍ଟ ରାଧା ମାଧବ ମାୟପୁରରେ, ରାଧା ଶ୍ୟାମ ସୁନ୍ଦର ବୃନ୍ଦାବନରେ, ଆଉ ରାଧା ରାସବିହାରୀ, ଜଣେ ରାସବିହାରୀ ଜଣେ ରାଧା ମାଧବ ଆଉ ଜଣେ ଶ୍ୟାମ ସୁନ୍ଦର, ବ୍ରଜରେ ରଖିଲେ ଶ୍ୟାମ ସୁନ୍ଦର ସେ ନାମକୁ ସେଭଳି ପ୍ରକଟ କରନ୍ତି ନା, ସେ ରାଧାଙ୍କର ଭାବକୁ ଜାଣନ୍ତି, ଶୁଦ୍ଧ ଭକ୍ତମାନେ କେବଳ ରାଧାଙ୍କ ଭାବକୁ ଜାଣନ୍ତି। ଆଉ ସମସ୍ତେ ରାଧାଙ୍କର ଯେତେ ଅବତାର ରହିଲେ ଯେଉଁ ଯେତେ ଚନ୍ଦ୍ରା ସଚୀ ରୁକ୍ମିଣୀ ଉମା ରମା ଲକ୍ଷ୍ମୀ ପର୍ଯ୍ୟନ୍ତ ଏସବୁ ରାଧାଙ୍କର ଅବତାର, ଆଉ ଭକ୍ତିବିନୋଦ ଠାକୁରଙ୍କର ଇଏ ଏତେ ବଡ଼ ଭାବ ସେ ଲେଖିଲେ।
ହେ ନ ରାଧା ପରିଚର୍ଯ୍ୟା
ମାଗରେ ସମୟ ହେଇଗଲାଣି ଅଭିଷେକ କରିବେ।